ଘରେ ବଡ଼ ଓଷା ଅଟଇ ବଡ଼, ମନ ବଚନକୁ ଓଷା କର ଦୃଢ଼। କାର୍ତ୍ତିକରେ ବଡ଼ ଓଷା ଅଟଇ ବଡ଼, ମନ ବଚନକୁ ଓଷା କର ଦୃଢ଼। ଏକନିଷ୍ଠ ରହିଥିବ ଏକ ବାରରେ, ଏକନିଷ୍ଠ ରହିଥିବ ଏକ ବାରରେ, ଆହା ଏକ ବାରରେ। ଏକ ଲୟ ଚାଲୁଥାଅ ଧର୍ମ ଦାଣ୍ଡରେ, ଏକ ଲୟ ଚାଲୁଥାଅ ଧର୍ମ ଦାଣ୍ଡରେ। ଏକବାର ବଡ଼ ଓଷା ପୂର୍ବ ଦିନ, ଉପବାସ ରହି କର ଶିବ ଭଜନ। କାଷ୍ଠାରେ ନିଷ୍ଠାରେ ପୁରା ରହେ ଯେ ଜନ, ଦେବ କଳା ଲାଭ କରେ ବଢ଼େ ତା ଜ୍ଞାନ। ଧବଳମଣି ବାବାଙ୍କୁ ଖୋଜିଲେ ପାଇ, ଧବଳମଣି ବାବାଙ୍କୁ ଖୋଜିଲେ ପାଇ, ଆହା ଖୋଜିଲେ ପାଇ। ଧବଳେଶ୍ୱରଙ୍କୁ ଚାଲ ପୂଜିବା ଯାଇ, ଧବଳେଶ୍ୱରଙ୍କୁ ଚାଲ ପୂଜିବା ଯାଇ। ଅନନ୍ତ କାଳୁ ଧବଳେଶ୍ୱର, ଲଗେଇ ଅଛନ୍ତି ପ୍ରଭୁ ଲୀଳା ତାଙ୍କର। ଆହା କଳା ବଳଦକୁ ଧଳା କଲେ ଠାକୁର, ବାସୁଆ ବଳଦ ଅଛି ସାକ୍ଷୀ ତାହାର। ଧବଳମଣି ଅଟନ୍ତି ବ୍ରହ୍ମର ଜ୍ୟୋତି, ଧବଳମଣି ଅଟନ୍ତି ବ୍ରହ୍ମର ଜ୍ୟୋତି, ଆହା ବ୍ରହ୍ମର ଜ୍ୟୋତି। ତାଙ୍କ ଦର୍ଶନେ ମିଳେ ଅସରା ଶାନ୍ତି, ତାଙ୍କ ଦର୍ଶନେ ମିଳେ ଅସରା ଶାନ୍ତି। ପ୍ରତ୍ୟକ୍ଷ ଦେବ ଅଟନ୍ତି ଧବଳେଶ୍ୱର, ଧବଳେଶ୍ୱରଙ୍କ ଲୀଳା କର ପ୍ରଚାର। ଗଜଭୋଗ ପ୍ରିୟ ବାବା ଧବଳେଶ୍ୱର, ଧବଳେଶ୍ୱର ମହିମା ଅଟେ ଅପାର। ସଜ ସଜ ଗଜ ଭୋଗ ତୃପ୍ତିଦାୟକ, ସଜ ସଜ ଗଜ ଭୋଗ ତୃପ୍ତିଦାୟକ, ଆହା ତୃପ୍ତିଦାୟକ। ବଡ଼ ଓଷା ବଡ଼ ଭୋଗ ନାମେ ବିଖ୍ୟାତ, ବଡ଼ ଓଷା ବଡ଼ ଭୋଗ ନାମେ ବିଖ୍ୟାତ। ଗଜଭୋଗ ଯେଉଁଠାରେ ହୁଏ ତିଆରି, ପରିପୂର୍ଣ୍ଣ ପବିତ୍ରତା ଥାଏ ସେପରି। ମୁହଁରେ ବାନ୍ଧି କପଡ଼ା କାମ କରନ୍ତି, ତୁଣ୍ଡରେ ଧବଳେଶ୍ୱର ନାମ ଜପନ୍ତି। ସାମାନ୍ୟ ସୂଚୀ ହେଲେ ଭୋଗ ରନ୍ଧାରେ, ସାମାନ୍ୟ ସୂଚୀ ହେଲେ ଭୋଗ ରନ୍ଧାରେ, ଆହା ଭୋଗ ରନ୍ଧାରେ। ଗରମ ବାମ୍ଫରେ ପୋକ ଦେଖା ଦେବେ ରେ, ଗରମ ବାମ୍ଫରେ ପୋକ ଦେଖା ଦେବେ ରେ। ଅରୁଆ ଚାଉଳ ଚୁନା ଗୁଡ଼ ନଡ଼ିଆ, ହୁଅଇ ତରଣ ଭୋଗ ଭାରି ବଢ଼ିଆ। ମହାନଦୀ ମଧ୍ୟ ଭାଗେ ବିଜେ କରିଣ, ଦିନ ଦୁଃଖୀ ଦୁଃଖ କଷ୍ଟ କଲେ ହରଣ। ଅପୁତ୍ରିକ ପୁତ୍ର ପାଏ ତୁମ ଦୟାରୁ, ଅପୁତ୍ରିକ ପୁତ୍ର ପାଏ ତୁମ ଦୟାରୁ, ଆହା ତୁମ ଦୟାରୁ। मुक्ति दियो माया मोरु भक्त को मुक्ति दियो माया मोरु टोकेरे कदली पतर रखा जाए ता मध्यरे भोग संभार अनंत नाग बुलती टोकेई पार्से धवलमणि बाबा को रूप प्रकाशे धवलेश्वर पादुक पाइला परे धवलेश्वर पादुक पाइला परे आह पाइला परे ओसैती जाई जल ग्रहण करे ओसैती जाई जल ग्रहण करे बड़ ओसा करे जिए धन्य से हुए धवलेश्वर कृपा अचिरे पाए आसे नाही दुख शोक काल मृत्यु क्षति करी पारे नाही काल जे केतु सहे आठ बेल पत्र डालारे ने सहे आठ बेल पत्र डालारे ने आह डालारे ने धवलेश्वर को धीरे दबरे ने धवलेश्वर को धीरे दबरे ने नदी कुळु कुळु गाउचि गीत महामृत्युंजय मंत्र अटै सेत मानसिक करे जिए हुए पुराण धवलेश्वरंक पाखे निय शरण बड़ ओसार कहानी कलु वर्णना बड़ ओसार कहानी कलु वर्णना आह कलु वर्णना ठिकणा बेल थाऊ थाऊ बाछी निय ठिकणा